ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ଭାରତର ଆକ୍ଟ ଇଷ୍ଟ ନୀତି ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କକୁ ଅଧିକ ଗତିଶୀଳ କରିଛି, କହିଲେ ପ୍ରଧାନମନ୍ତ୍ରୀ. ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ପଦ ପାଇଁ ନ୍ୟାସନାଲ୍ କନ୍ଫରେନ୍ସର ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ମନୋନୀତ ହେଲେ ଉମାର ଅବଦୁଲ୍ଲା. ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ ଟାଟାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ. ସାମୁଦ୍ରିକ ଝଡ଼ ମିଲ୍ଟନ୍ ଗତ ରାତିରେ ସ୍ୱର୍ଶ କଲା ଫ୍ଲୋରିଡାର ପଶ୍ଚିମ ଉପକୂଳ ଏବଂ ଅତ୍ୟନ୍ତ ନିଷ୍ଠା ଓ ପାରମ୍ପରିକ ରୀତିନୀତି ସହ ଓଡ଼ିଶାରେ ପାଳନ କରାଯାଉଛି ଶାରଦୀୟ ଦୁର୍ଗୋତ୍ସବ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତର ଆକ୍ଟ ଇଷ୍ଟ ନୀତି ଆସିଆନ୍ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କକୁ ଅଧିକ ଗତିଶୀଳ କରିଛି. ଏକବିଂଶ ଶତାବ୍ଦୀ ଭାରତ ଓ ଆସିଆନ୍ ଦେଶଗୁଡ଼ିକର ଶତାବ୍ଦୀ ବୋଲି ସେ ଗୁରୁତ୍ୱ ଦେଇଛନ୍ତି. ଲାଓ ପିଡିଆର୍ର ଭିଏଣ୍ଟିଆନ୍ଠାରେ ଆୟୋଜିତ ଭାରତ ଆସିଆନ୍ ଶିଖର ସମ୍ମିଳନୀରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି. ସେ କହିଛନ୍ତି ଭାରତ ଓ ଆସିଆନ୍ ରାଷ୍ଟ୍ରସମୂହ ଶାନ୍ତିପ୍ରିୟ ଏବଂ ସେମାନେ ପରସ୍କରର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ସମ୍ମାନ ଦିଅନ୍ତି. ସାମ୍ପ୍ରତିକ ଆନ୍ତର୍ଜାତିକ ପରିସ୍ଥିତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭାରତ ଓ ଆସିଆନ୍ ସଦସ୍ୟ ରାଷ୍ଟ୍ର ମଧ୍ୟରେ ବନ୍ଧୁତା, ସହଯୋଗ ଏବଂ ଭାଗିଦାରୀ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି. ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଗତ 10 ବର୍ଷ ମଧ୍ୟରେ ବାଣିଜ୍ୟ କାରବାର ଦୁଇଗୁଣ ବୃଦ୍ଧି ପାଇ 13,000 କୋଟି ଡଲାରରେ ପହଞ୍ଚିଛି. ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ 7ଟି ଦେଶ ସହ ଭାରତର ସିଧାସଳଖ ବିମାନ ସେବା ରହିଛି. ବ୍ରୁନେଇ ସହ ଖୁବ୍ ଶୀଘ୍ର ସିଧାସଳଖ ବିମାନ ସେବା ଆରମ୍ଭ ହେବ। ତିମୋର ଲିସ୍ତରେ ଭାରତ ନୂତନ ଦୂତାବାସ ଖୋଲିଛି ଏବଂ ସିଙ୍ଗାପୁର ସହ ଫିନ୍ଟେକ୍ ସଂଯୋଗ ମଧ୍ୟ ସ୍ଥାପନ କରିଛି। ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସିଙ୍ଗାପୁର ହେଉଛି ପ୍ରଥମ ଦେଶ ଯାହା ସହ ଭାରତ ଫିନ୍ଟେକ୍ ଯୋଗାଯୋଗ ଆରମ୍ଭ କରିଛି। ଲାଓପିଡିଆର ଭିଏଣ୍ଟିଆନାଠାରେ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ପହଞ୍ଚବା ପରେ ସେଠାକାର ଗୃହମନ୍ତ୍ରୀ ଭିଲେଭୋଙ୍ଗୋ ବୌଦ୍ଧଖମ୍ ତାଙ୍କୁ ସ୍ୱାଗତ କରିଥିଲେ। ଲୁଆଙ୍ଗ ପ୍ରଭାଙ୍ଗର ସମ୍ମାନଜନକ ରୟାଲ୍ ଥିଏଟର ଦ୍ୱାରା ପରିବେଶିତ ଲାଓ ରାମାୟଣ ଫାଲାକ୍ ଫାଲମ୍ ପ୍ରଧାନମନ୍ତ୍ରୀ ଦେଖିଥିଲେ। ଏହା ହେଉଛି ପ୍ରାଚୀନ ମହାକାବ୍ୟ ରାମାୟଣର ଲାଓ ରୂପାନ୍ତର। ଲାଓ ପିଡିଆର୍ର କେନ୍ଦ୍ରୀୟ ବୌଦ୍ଧ ଫେଲୋସିପ୍ ସଂଗଠନର ସଦସ୍ୟଙ୍କ ଦ୍ୱାରା ଆୟୋଜିତ ଏକ ଆଶୀର୍ବାଦ ସମାରୋହରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିଲେ। ଏହି ଦୁଇଦିନିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିବେ। ଭିଏଣ୍ଟିଆନ୍ରେ ହେବାକୁ ଥିବା 19ତମ ପୂର୍ବ ଏସୀୟ ଶିଖର ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନ୍ୟାସନାଲ୍ କନ୍ଫରେନ୍ସର ଉପାଧ୍ୟକ୍ଷ ଉମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳ ନେତା ଭାବେ ଆଜି ସର୍ବସମ୍ମତିକ୍ରମେ ତାଙ୍କୁ ମନୋନୀତ କରାଯାଇଛି। ଚଳିତ ବିଧାନସଭା ନିର୍ବାଚନରେ ନ୍ୟାସନାଲ୍ କନ୍ଫରେନ୍ସର 42 ଜଣ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳ ବୈଠକ ପୂର୍ବରୁ ନ୍ୟାସନାଲ୍ କନ୍ଫରେନ୍ସର ଶ୍ରୀନଗରଠାରେ ମେଣ୍ଟର ସହଯୋଗୀ ଦଳ କଂଗ୍ରେସ ଏବଂ ସିପିଆଇଏମ୍ ସହ ଆଲୋଚନା କରିଥିଲା। ବିଧାୟକ ଦଳ ବୈଠକରେ 4 ଜଣ ବିଜୟୀ ସ୍ୱାଧୀନ ପ୍ରାର୍ଥୀ ଯୋଗ ଦେଇଥିଲେ। ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଅବଦୁଲ୍ଲା କହିଛନ୍ତି କଂଗ୍ରେସ ଦଳର ଆନୁଷ୍ଠାନିକ ସମର୍ଥନ ପତ୍ର ମିଳିବା ପରେ ନ୍ୟାସନାଲ୍ କନ୍ଫରେନ୍ସ ସରକାର ଗଠନ ନେଇ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟିବ। ଜାମ୍ମୁ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ପାଣ୍ଡୁରଙ୍ଗ କେ ପୋଲେ ଆଜି ଉପରାଜ୍ୟପାଳଙ୍କୁ ସାକ୍ଷାତ କରି ନବନିର୍ବାଚିତ ସଦସ୍ୟଙ୍କର ତାଲିକା ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ଆଜି ରାଜ୍ୟଗୁଡ଼ିକୁ 1,78,000 କୋଟି ଟଙ୍କାର ଟିକସ ଆବଶ୍ଚନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ କଲ୍ୟାଣକାରୀ ଯୋଜନା ସଂକ୍ରାନ୍ତ ଖର୍ଚ୍ଚ ପାଇଁ ରାଜ୍ୟଗୁଡ଼ିକୁ ଅଗ୍ରିମ କିସ୍ତି ଭାବରେ ଏହି ଅର୍ଥ ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶକୁ ସର୍ବାଧିକ 31,962 କୋଟି ଟଙ୍କା ଦିଆଯାଇଛି। ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ପଦ୍ମବିଭୂଷଣ ରତନ ଟାଟାଙ୍କର ମୁମ୍ବାଇସ୍ଥିତ ୱର୍ଲିଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷକୃତ୍ୟରେ ଉପସ୍ଥିତ ଥିଲେ। ଅନ୍ତିମ ଦର୍ଶନ ପାଇଁ ମୁମ୍ବାଇର ରାଷ୍ଟ୍ରୀୟ ପ୍ରଦର୍ଶନୀ କଳାକେନ୍ଦ୍ରଠାରେ ସ୍ୱର୍ଗତ ଟାଟାଙ୍କର ପାର୍ଥିବ ଶରୀରକୁ ରଖାଯାଇଥିଲା। ତାଙ୍କର ଶେଷ ଦର୍ଶନ ପାଇଁ ସେଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ସୂଚନାଯୋଗ୍ୟ ମୁମ୍ବାଇର ଏକ ଘରୋଇ ହସ୍କିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରତନ ଟାଟାଙ୍କର 86 ବର୍ଷ ବୟସରେ ପରଲୋକ ହୋଇଥିଲା। 2030 ସୁଦ୍ଧା ଭାରତର ବୟନଶିଳ୍ପ କ୍ଷେତ୍ରରେ ବ୍ୟବସାୟ 35,000 କୋଟି ଡଲାରକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଗତ ଅଗଷ୍ଟ ମାସର ବାଣିଜ୍ୟ ତଥ୍ୟ ଅନୁଯାୟୀ ପ୍ରସ୍ତୁତ ପୋଷାକ କ୍ଷେତ୍ରରେ ବାର୍ଷିକ 11% ବୃଦ୍ଧି ଘଟିଛି। ବୟନଶିଳ୍ପ ମନ୍ତ୍ରଣାଳୟ କହିଛି ଅନେକ କେନ୍ଦ୍ରୀୟ ଯୋଜନା ଏବଂ ନୀତିଗତ ପଦକ୍ଷେପକୁ ଆଧାର କରି ଏହି ସଫଳତା ହାସଲ ଲକ୍ଷ୍ୟ ରଖାଯାଇଛି। ଆସନ୍ତା 3-5 ବର୍ଷ ମଧ୍ୟରେ ପିଏମ୍ ମିତ୍ର ଏବଂ ପିଏଲ୍ଆଇ ଯୋଜନା ମାଧ୍ୟମରେ 90,000 କୋଟିରୁ ଅଧିକ ପୁଞ୍ଜିନିବେଶର ଆଶା ରଖାଯାଇଛି। ଜାତୀୟ ବୈଷୟିକ ବୟନଶିଳ୍ପ ମିଶନ ଯୋଜନା ଭାରତକୁ ବିଶ୍ୱରେ ଏକ ଅଗ୍ରଣୀ ସ୍ଥାନକୁ ଉନ୍ନୀତ କରିବ ବୋଲି ମନ୍ତ୍ରଣାଳୟ କହିଛି। ଫ୍ଲୋରିଡାର ପଶ୍ଚିମ ଉପକୂଳରେ ଗତ ରାତିରେ ସାମୁଦ୍ରିକ ଝଡ଼ ମିଲ୍ଟନ୍ ସ୍ଥଳଭାଗ ସ୍ୱର୍ଶ କରିଛି। ତୃତୀୟ ପର୍ଯ୍ୟାୟଭୁକ୍ତ ଏହି ବାତ୍ୟା ଯୋଗୁଁ ଆମେରିକାରେ 30 ଲକ୍ଷରୁ ଅଧିକ ବାସଗୃହ ଏବଂ ବ୍ୟବସାୟିକ ପ୍ରତିଷ୍ଠାନକୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି। ଫ୍ଲୋରିଡାରୁ ବାତ୍ୟା ମିଲ୍ଟନ୍ ପୂର୍ବ ଉପକୂଳ ଆଡ଼କୁ ଗତି କରିଛି। ପୂର୍ବ କେନ୍ଦ୍ରୀୟ ଫ୍ଲୋରିଡାରେ ବାତ୍ୟାର ପ୍ରଭାବ ଅନୁଭୂତ ହେଉଛି ବୋଲି ଆମେରିକାର ନ୍ୟାସନାଲ୍ ହାରିକେନ୍ ସେଣ୍ଟର ସୂଚନା ଦେଇଛି। ହାର୍ଡି କାଉଣ୍ଟିର 97%ରୁ ଅଧିକ ବାସଗୃହକୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ହିଲ୍ସବରୋ, ମାନାଟି ଏବଂ ସାରସୋତା ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ବାତ୍ୟା ମିଲ୍ଟନ୍ କ୍ରମଶଃ ଦୁର୍ବଳ ହୋଇଛି। ବାତ୍ୟା ହେଲେନ୍ ଦକ୍ଷିଣ ପୂର୍ବ ଆମେରିକାରେ ବ୍ୟାପକ କ୍ଷୟକ୍ଷତି କରିବାର 2 ସପ୍ତାହ ପରେ ମିଲ୍ଟନ୍ ଫ୍ଲୋରିଡା ସ୍ଥଳଭାଗ ସ୍ପର୍ଶ କରିଛି। ଦକ୍ଷିଣ ପଶ୍ଚିମ ସିରିଆରେ ଗତକାଲି ଆକାଶମାର୍ଗରୁ ଇସ୍ରାଏଲ୍ର ଆକ୍ରମଣରେ ହିଜବୁଲ୍ଲାର ଜଣେ ନେତୃସ୍ଥାନୀୟ ସଦସ୍ୟର ମୃତ୍ୟୁ ହୋଇଛି। ଇସ୍ରାଏଲ୍ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ସର କୁନେତ୍ରା ଅଞ୍ଚଳରେ ହୋଇଥିବା କ୍ଷେପଣାସ୍ତ ମାଡ଼ ଘଟଣାରେ ହିଜବୁଲ୍ଲାର ଗୋଲାନ୍ ଆତଙ୍କବାଦୀ ନେଟୱାର୍କର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଆଦାମ ଜାହୁତ୍ ନିହତ ହୋଇଛି। ଅନ୍ୟପକ୍ଷରେ ସିରିଆ ଇସ୍ରାଏଲ୍ର ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏହାକୁ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ ବୋଲି କହିଛି। ଜାତିସଂଘର ମାନବିକବାଦୀ ସପକ୍ଷବାଦୀ କହିଛନ୍ତି ଗତ କିଛିଦିନ ଧରି ଇସ୍ରାଏଲ୍ ଗାଜା ଉପତ୍ୟକାର ଉତ୍ତରାଞ୍ଚଳରେ ରହୁଥିବା 4 ଲକ୍ଷରୁ ଅଧିକ ଲୋକଙ୍କୁ ଦକ୍ଷିଣକୁ ଯିବାକୁ ନିର୍ଦ୍ଦେଶ ଦେଇଛି। ଉତ୍ତରାଞ୍ଚଳରେ ପ୍ରବେଶ କଟକଣାକୁ କଡ଼ାକଡ଼ି କରାଯିବା ସହ ଇସ୍ରାଏଲ୍ ସାମରିକ ଅଭିଯାନକୁ ଅଧିକ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗାଜାର ଉତ୍ତରାଞ୍ଚଳ ସ୍ଥିତିକୁ ନେଇ ଜାତିସଂଘ ମାନବିକ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ ଚିନ୍ତା ପ୍ରକଟ କରିଛି। ମିଳିତ ଜାତିସଂଘ ସାଧାରଣ ପରିଷଦ 2025-27 କାର୍ଯ୍ୟକାଳ ପାଇଁ 47 ଜଣିଆ ମାନବାଧିକାର ପରିଷଦକୁ 18 ରାଷ୍ଟ୍ର ନୂତନ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ବେନିନ୍, ବୋଲିଭିଆ, କଲମ୍ବିଆ, ସାଇପ୍ରସ୍, କତାର ଏବଂ ଥାଇଲାଣ୍ଡ ସମେତ 18 ରାଷ୍ଟ୍ର ମତଦାନ ମାଧ୍ୟମରେ ନିର୍ବାଚିତ ହୋଇଛନ୍ତି। ଆସନ୍ତା ବର୍ଷ ଜାନୁଆରୀ 1ରୁ ଏହି ନୂତନ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପରିଷଦରେ 3 ବର୍ଷ ପାଇଁ କାର୍ଯ୍ୟ କରିବେ। ଜେନେଭାସ୍ଥିତ ମାନବାଧିକାର ପରିଷଦ ହେଉଛି ଜାତିସଂଘ ବ୍ୟବସ୍ଥାରେ ଥିବା ଏକ ଆନ୍ତଃ ସହକାରୀ ସଂସ୍ଥା। ବିଶ୍ୱରେ ମାନବାଧିକାରକୁ ପ୍ରୋହାହନ ଏବଂ ସୁରକ୍ଷା କ୍ଷେତ୍ରରେ ଏହି ପରିଷଦ କାର୍ଯ୍ୟ କରିଥାଏ। ପ୍ରତିବର୍ଷ ପରିଷଦ 47 ଜଣ ସଦସ୍ୟଙ୍କ ମଧ୍ୟରୁ 1/3 ପରିବର୍ତ୍ତନ କରାଯାଇଥାଏ, ଫଳରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ନିରନ୍ତର ଭାବେ 3 ବର୍ଷର କାର୍ଯ୍ୟକାଳ ପୂରଣ କରିଥାନ୍ତି। ଶ୍ରୀଲଙ୍କାର ଆଗାମୀ ସାଧାରଣ ନିର୍ବାଚନ ପାଇଁ ପୋଷ୍ଟାଲ ମତଦାନ କାର୍ଯ୍ୟସୂଚୀ ଜାରି ହୋଇଛି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 30, ନଭେମ୍ବର 1 ଏବଂ 4 ତାରିଖରେ ସମସ୍ତ ଜିଲ୍ଲା ସଚିବାଳୟ ଏବଂ ନିର୍ବାଚନ କାର୍ଯ୍ୟାଳୟରେ ପୋଷ୍ଟାଲ ମତଦାନ ଅନୁଷ୍ଠିତ ହେବ। ତେବେ ଏହି ଧାର୍ଯ୍ୟ ତାରିଖଗୁଡ଼ିକରେ ମତାଧିକାର ସାବ୍ୟସ୍ତ କରିପାରିନଥିବା ଭୋଟରମାନେ ଆସନ୍ତା ମାସ 7 ଏବଂ 8 ତାରିଖରେ ଭୋଟ୍ ଦେଇପାରିବେ ବୋଲି ଆୟୋଗ ସ୍ୱଷ୍ଟ କରିଛନ୍ତି। ପୋଷ୍ଟାଲ ଭୋଟର ତାଲିକା ଆସନ୍ତା 16 ତାରିଖ ସୁଦ୍ଧା ଚୂଡ଼ାନ୍ତ ହୋଇ 23 ତାରିଖ ସୁଦ୍ଧା ପ୍ରକାଶ ପାଇବ। ଏହାପରେ ଡାକଘରକୁ ବାଲଟ ପେପର ପଠାଯିବ ବୋଲି ଆୟୋଗ କହିଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ 6,90,000 ସରକାରୀ କର୍ମଚାରୀ ପୋଷ୍ଟାଲ ବାଲଟ ମାଧ୍ୟମରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଆସନ୍ତା ମାସ 14 ତାରିଖରେ 225 ଜଣ ସାଂସଦଙ୍କ ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। କାମେରୁନ୍ର ଦକ୍ଷିଣ ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ 15 ଜଣଙ୍କର ମୃତ୍ୟୁ ହେବା ସହ 10 ଜଣ ଆହତ ହୋଇଛନ୍ତି। କୋମ୍ବେ ଅଞ୍ଚଳରେ ଗତକାଲି ଏକ ଟ୍ରକ୍ ଓ ଯାତ୍ରୀବାହୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ବସ୍ରେ ଚାଳକକୁ ମିଶାଇ 23 ଜଣ ଯାତ୍ରୀ ଥିଲେ। ଅଧିକାଂଶ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସ୍ଥାନୀୟ ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। କାମେରୁନ୍ ପରିବହନ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ମଧ୍ୟ ଆଫ୍ରିକୀୟ ରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ହାରାହାରି 1,500 ଲୋକଙ୍କର ମୃତ୍ୟୁ ହୋଇଥାଏ। ଓଡ଼ିଶାରେ ଦୁର୍ଗାପୂଜା ତଥା ଶାରଦୀୟ ଉତ୍ସବ ଅତ୍ୟନ୍ତ ନିଷ୍ଠା ଓ ପାରମ୍ପରିକ ରୀତିନୀତି ସହ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ଶକ୍ତିପୀଠ ଏବଂ ପୂଜାମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁ ମା' ଦୁର୍ଗାଙ୍କ ପୂଜା କରୁଥିବା ଦେଖିବାକୁ ମିଳୁଛି। ଅସତ୍ୟର ଉପରେ ସତ୍ୟର ବିଜୟର ପ୍ରତୀକ ଏହି ପର୍ବ ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବ। ପୂଜାମଣ୍ଡପଗୁଡ଼ିକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯିବା ସହ ମା'ଙ୍କ ପ୍ରତିମୂର୍ତ୍ତି ତଥା ମେଢ଼କୁ ସୁନା ଓ ରୂପା ଅଳଙ୍କାରରେ ସଜାଯାଇଛି। ଏହି ଉତ୍ସବରେ ସମାଜର ସବୁ ବର୍ଗ ଏବଂ ଧର୍ମର ଲୋକ ସାମିଲ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତର ଆକ୍ଟ ଇଷ୍ଟ ନୀତି ଆସିଆନ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ସମ୍ପର୍କକୁ ଅଧିକ ଗତିଶୀଳ କରିଛି, କହିଲେ ପ୍ରଧାନମନ୍ତ୍ରୀ। ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ପଦ ପାଇଁ ନ୍ୟାସନାଲ୍ କନ୍ଫରେନ୍ସର ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ମନୋନୀତ ହେଲେ ଉମାର ଅବଦୁଲ୍ଲା। ବିଶିଷ୍ଟ ଶିଳ୍ପପତି ପଦ୍ମବିଭୂଷଣ ରତନ ଟାଟାଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ, ସାମୁଦ୍ରିକ ଝଡ଼ ମିଲ୍ଟନ୍ ଗତ ରାତିରେ ସ୍ୱର୍ଶ କଲା ଫ୍ଲୋରିଡାର ପଶ୍ଚିମ ଉପକୂଳ ଏବଂ ଅତ୍ୟନ୍ତ ନିଷ୍ଠା ଓ ପାରମ୍ପରିକ ରୀତିନୀତି ସହ ଓଡ଼ିଶାରେ ପାଳନ କରାଯାଉଛି ଶାରଦୀୟ ଦୁର୍ଗୋହବ ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।